ନିତ୍ୟାନନ୍ଦ ମହାପାତ୍ରଙ୍କର କ୍ଷୁଦ୍ର ଗଳ୍ପ ମାରାତ୍ମକ ହୃଦୟ। ଡାକ୍ତରଙ୍କୁ କ'ଣ ରୋଗ ହୁଏ? ମୁଁ ସେତେବେଳେ ହାସ୍ପାତାଲରେ ପଡ଼ିଥାଏ। ଏଇ ଡାକ୍ତର ମହାନ୍ତି ମୋତେ ଚିକିତ୍ସା କରୁଥାନ୍ତି। ମୋର କେବେ ଧାରଣା ବି ହୋଇନଥିଲା ଯେ ଡାକ୍ତର ମହାନ୍ତି କେବେ ରୋଗରେ ପଡ଼ିପାରନ୍ତି ମଧ୍ୟ। ଡାକ୍ତର ମହାନ୍ତି ଅସୁସ୍ଥ, ଏକଥା ଶୁଣିଲା କ୍ଷଣି ମୁଁ କେମିତି ଚମକି ପଡ଼ିଲି। କି ବଳିଷ୍ଠ ଦେହ, କି ସୁନ୍ଦର ଚେହେରା, କି ଗମ୍ଭୀର ଭଙ୍ଗୀ, ବେକରେ ସେ ଷ୍ଟେଥୋସ୍କୋପ୍ଟା ଯେମିତି ତାଙ୍କର ରକ୍ଷା କବଚ। ତାଙ୍କୁ ପୁଣି ରୋଗ ଧରିଛି? ତାଙ୍କର ସେ ନିର୍ଭୀକ ପଦକ୍ଷେପ ଆଉ ନିଶ୍ଚିତ ପରିକ୍ରମା ରୋଗୀ ମନରେ ସାହସ ଆଣିଦିଏ। ତାଙ୍କ ନିଶ୍ଚିତ ଚାହାଣିରେ, ଦମ୍ଭ ଆଉ ନିଷ୍କମ୍ପ ବାକ୍ୟରେ ନିର୍ଭର ବିଶ୍ୱାସ ମୁଁ ପାଇଛି। ଆଉ ତାଙ୍କୁ ଯଦି ରୋଗ ଧରେ, ମୁଁ କଳ୍ପନା ମଧ୍ୟ କରିପାରିଲି ନାହିଁ ରୋଗୀ ବିଛଣାରେ ଡାକ୍ତର ନିଜେ କେମିତି ଦିଶିବେ। ଦେଖିବା ପାଇଁ ମୋର କୌତୁହଳ ହେଲା। ସେହି ଡାକ୍ତର ମହାନ୍ତି ରୋଗ ବିରୁଦ୍ଧରେ ଯାହାଙ୍କର ଅସ୍ତ୍ରଚାଳନା ଅବ୍ୟର୍ଥ ନହେଲେ ହେଁ ଉଦ୍ୟତ ଓ ଉଦ୍ଧତ, ତାଙ୍କୁ ରୋଗଗ୍ରାସ କରିବା ଯେମିତି ଅସମ୍ଭବ। ଡାକ୍ତର ମହାନ୍ତିଙ୍କୁ ଯିଏ ଦେଖିଥିବ ସେ ନିଶ୍ଚୟ ଏକଥା କହିବ, ମୁହଁରେ ସବୁବେଳେ ହସ, ରୋଗୀ ଭଲ ହୋଇ ଚାଲିଗଲେ ଯେଉଁ ହସ, ରୋଗୀ ମରି ମଡ଼ା ହୋଇଗଲେ ବି ସେଇ ହସ, ହସ ନଥିଲେ ସିଗରେଟ। ହାସ୍ପାତାଳ ବାହାରକୁ ଯାଇ ସେ ସିଗରେଟ ଧୂଆଁ ଛାଡ଼ନ୍ତି। ମନେ ହୁଏ ଧୂଆଁ ଯେମିତି ତାଙ୍କୁ ଡିସ୍ଇନଫେକ୍ଟେଡ୍ କରି ତାଙ୍କ ଦେହ ମନ ସବୁକୁ ସାଫ କରିଦେଇ ପଳାଇଯାଉଛି। ଡାକ୍ତର ମହାନ୍ତି ଗୋଟେ କେସ୍ ହାତକୁ ନେଲେ ରୋଗ ସହିତ ରୋଗୀ ଯୁଦ୍ଧ କରେ କି ଡାକ୍ତର ଯୁଦ୍ଧ କରେ ବୁଝିବା କଠିନ। ରୋଗୀ ତେଣେ ମରିଗଲାଣି, ଚାଲିଛି ଭେରିଟାଲ କେରାମିକ ଚେଷ୍ଟାରେ ତ୍ରୁଟି ନାହିଁ। ଯେପର୍ଯ୍ୟନ୍ତ ନାସାଗ୍ରରେ ପ୍ରାଣ ଅଛି ତାବତ୍ ଚିକିତ୍ସା କର୍ତ୍ତବ୍ୟ। କୋଉ କାଳେ କିଂ ଭବିଷ୍ୟତି? ଡାକ୍ତର ମହାନ୍ତି ଆହୁରି ପାଦେ ଆଗେଇ ଯାଆନ୍ତି। ନିଶ୍ୱାସ ବନ୍ଦ ହୋଇଗଲା ପରେ ବି ତାବତ୍ ଅକ୍ସିଜେନ୍ ଦାତବ୍ୟଂ କହି ଯମଦୂତ ସମକକ୍ଷ ସିଲିଣ୍ଡରଟା ଆଣି ଛାଡ଼ି ଦିଅନ୍ତି ଯୁଦ୍ଧ କରିବାକୁ। ରୋଗୀ ପାଇଁ ଚିନ୍ତା ନାହିଁ, ଖାଲି ରୋଗ ରୋଗ ରୋଗ। ରୋଗୀକୁ କଷ୍ଟ ହେଉଛି କି ନ ହେଉଛି ସେ କଥା ଭାବିବାକୁ ବେଳ ନାହିଁ। କେବଳ ଚିକିତ୍ସା ହେଉଛି କର୍ତ୍ତବ୍ୟ। ଯେମିତି ରୋଗ ଆଉ ଡାକ୍ତରଙ୍କ ଯୁଦ୍ଧରେ ରୋଗୀଗୁଡ଼ାକ ଜନ୍ଦା ପିମ୍ପୁଡ଼ି। ରୋଗର ଶେଷ ଡାକ୍ତର ମହାନ୍ତି ରଖିବାକୁ ଚାହାନ୍ତି ନାହିଁ। ରୋଗୀ ମରୁ ବା ବଞ୍ଚୁ, ମାତ୍ର ରୋଗ କ'ଣ ଯାଏ? ସବୁଠାରୁ ଆଶ୍ଚର୍ଯ୍ୟର କଥା, ଡାକ୍ତର ମହାନ୍ତିଙ୍କୁ ମୁଁ କେବେ ହେଲେ ବିରକ୍ତ ହେବାର ଦେଖିନାହିଁ। ଡାକ୍ତର ମହାନ୍ତିଙ୍କୁ ମୁଁ କେବଳ ହାସ୍ପାତାଳ ଡାକ୍ତର ଭାବରେ ଦେଖିନାହିଁ, ତାଙ୍କୁ ଗୋଟିଏ ଗୃହସ୍ଥ ଭାବରେ ମଧ୍ୟ ଦେଖିଛି। ହାସ୍ପାତାଳରେ ସେ ରୋଗର ଶେଷ ଦେଖିବାକୁ ନ ଚାହିଁଲେ ବି ଘରେ ସବୁ ମାସ ଶେଷରେ ଋଣର ଶେଷ ରହିଯାଉଥାଏ। ଋଣ କ'ଣ ଯାଏ? ଘରଟା ବି ତାଙ୍କର ଅଧା ଆଉଟଡୋର, ସବୁବେଳେ ରୋଗୀ, ମାତ୍ର ଟଙ୍କା ଦେଖିଲା ବେଳକୁ ମାସ ଶେଷକୁ ଅକୁଳାଣ। ଘର ଭିତରଟା ବି ଗୋଟେ ଇନ୍ଡୋର ହାସ୍ପାତାଳ, ପ୍ରତିବର୍ଷ ପିଲାଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଥାଏ। ହାସ୍ପାତାଳରେ ସରକାରୀ ବେଡ୍ ବଢ଼ିବା ସଙ୍ଗେ ସଙ୍ଗେ ଘରେ ମଧ୍ୟ ଖଟିଆ ବଢ଼ି ଚାଲିଛି। ଚିନ୍ତା ନାହିଁ, ସ୍ତ୍ରୀ ପୁତ୍ର କନ୍ୟା ସମସ୍ତେ ତାଙ୍କ ଆଖିରେ ଗୋଟେ ଗୋଟେ ପେସେଣ୍ଟ ରୋଗୀ, ନ୍ୟୁରୋଟିକ ମାନସିକ ବିକାରଗ୍ରସ୍ତ, ସମସ୍ତଙ୍କର ପଇସା ଫୋବିଆ, ପଇସା ଆତଙ୍କ। ମାଇପର ଶାଢ଼ୀ ଗହଣା ଓ ପୁଅ ଝିଅଙ୍କର ସ୍କୁଲ ମାଷ୍ଟର ଦରମା, ବହିପତ୍ର ଆଉ ସେଜ ଛୁଆଙ୍କର ହର୍ଲିକ୍ସ ଗ୍ଲାସ୍କୋ। ତେଣୁ ପରିବାରର ସେହି ରୋଗୀ ଛଡ଼ା ଆଉ କିଛି ମନେ କରନ୍ତି ନାହିଁ। ହାସ୍ପାତାଳରେ ରୋଗୀଙ୍କ ସହିତ ତାଙ୍କର ଯେତିକି ସମ୍ପର୍କ, ଘରର କୁଟୁମ୍ବଙ୍କ ସହିତ ତାହାଠୁ ସାମାନ୍ୟ ଅଧିକ ଘନିଷ୍ଠତା ମଧ୍ୟ ନାହିଁ। ଘନିଷ୍ଠତା ହେବାକୁ ବେଳ ବି ମିଳେ ନାହିଁ। ରାତିରେ କ୍ୱଚିତ୍ ପୁରା ନିଦ ହୁଏ, କେହି ନା କେହି ଡାକିଦେବ, ଫୋନ୍ କରିଦେବ। ଖୁବ୍ ନିକଟରୁ ଥାଇ ଦେଖିଲେ ମନେ ହେବ ଡାକ୍ତର ମହାନ୍ତି ହୃଦୟ ବା ମସ୍ତିଷ୍କର ଏକ ଅନାବଶ୍ୟକ ଅଂଶ, ଯେଉଁଠି ସ୍ନେହ ମମତା ଅଙ୍କୁରିତ ହୁଏ, ତାଙ୍କୁ ଆପେଣ୍ଡିକ୍ସ ପରି ଯେମିତି କାଟି ଉଡ଼ାଇ ଦେଇଛନ୍ତି ସେ। ମୋର ଧାରଣାର ସତ୍ୟାସତ୍ୟ ଡାକ୍ତର ମହାନ୍ତି ନିଜେ ହିଁ ପ୍ରମାଣ କରିଦେଲେ ଦିନେ। ଡାକ୍ତର ମହାନ୍ତି ମୋର ବନ୍ଧୁ। ମୁଁ ହାସ୍ପାତାଳରେ ପଡ଼ିଥିଲା ବେଳେ ଗୋଟାଏ କଥା ମୋତେ ବରାବର ଖଟକା ଲାଗୁଥାଏ। କଥାଟା ମୁଁ ଡାକ୍ତରଙ୍କ କାନକୁ ଆଣିବି ବୋଲି ବହୁବାର ଲାଳାୟିତ ହୋଇଛି, ମାତ୍ର ଡାକ୍ତର ମହାନ୍ତି ନିଜେ ମୋ ଠାରୁ କିଛି ଶୁଣିବା ଆଗରୁ ସେ ତାର ଉତ୍ତର ଦେଇଦେଲେ। ତାଙ୍କ ଆଚରଣରେ ମୁଁ ଚୁପ୍। ମୁଁ ଯେଉଁ ବେଡ୍ରେ ଥାଏ ମୋ ଦୁଇ ପାଖରେ ଦୁଇଟି ସୁନ୍ଦର ଯୁବକ ସାମାନ୍ୟ ଅସୁସ୍ଥତା ପାଇଁ ଆଡମିଟ୍ ହୋଇଥାନ୍ତି। ତାଙ୍କ ରୋଗର ଇନଭେଷ୍ଟିଗେସନ୍ ଚାଲିଥାଏ। ଥିଲାବାଲା ଘରର ପିଲା, ବଡ଼ ଲୋକ, ତାଙ୍କର ଗତିରୀତିରୁ ମନେ ହେଉଥାଏ ଡାକ୍ତରଖାନାଟା ତାଙ୍କର ଯେପରି ଗୋଟେ ବିଶ୍ରାମ ମନ୍ଦିର। ଘରୁ ଖାଇବା ଆସେ, ବାପା ମା ଭାଇ ଭାଉଜ ଦେଖିବାକୁ ଆସନ୍ତି। ତା ଛଡ଼ା ସିଷ୍ଟରମାନେ ମଧ୍ୟ ଆଡ଼ା ଜମେଇ ଦିଅନ୍ତି କାମ ନଥିଲା ବେଳେ। ୟା ନା ହସ୍ପିଟାଲାଇଜେସନ୍। ମୋର ବ୍ୟାଧି ମାରାତ୍ମକ, ବଞ୍ଚିବାର ଆଶା ନଥିଲା। ବୟସ ମଧ୍ୟ ଆମ ଦେଶର ମୃତ୍ୟୁ ସୀମାରେଖା ଟପିଗଲାଣି ବହୁ ଆଗକୁ। ଜୀବନର ଯାବତ ଜଞ୍ଜାଳ ପଞ୍ଜରା ଭାଙ୍ଗି ଦେଇଛି। ମୋ ପ୍ରତି କେହି କେବେ କର୍ତ୍ତବ୍ୟରେ ହେଳା କରିନାହାନ୍ତି। ରୁଟିନ୍ ଧରାବନ୍ଧା, ଯେତେବେଳେ ଔଷଧ, ଯେତେବେଳେ ଇଞ୍ଜେକ୍ସନ୍, କେଉଁଥିରେ ବେନିୟମ ଘଟିନାହିଁ। ମାତ୍ର ରୋଗ କେବଳ ଔଷଧ ଇଞ୍ଜେକ୍ସନ୍ ଲୋଡ଼ି ପାରୁଥାଏ, ରୋଗୀ କିନ୍ତୁ ଚାହେଁ ଅଧିକା କିଛି। ଯାହାର ଅଭାବ ସେ ଯୁବକ ଦୁହିଁଙ୍କର ନଥିଲା, ଥିଲା ମୋର। ମୋର ପ୍ରୌଢ଼ା ସ୍ତ୍ରୀ ମୋଠାରୁ ବହୁ ଦୂରରେ, ପୁତ୍ର ନିବେଶୀ ପତ୍ନୀ ବାସେ। ମୁଁ ସନ୍ନ୍ୟାସରେ ନ ଆସିଥିଲେ ମଧ୍ୟ ସତ୍ୟାନାଶ ପାଇଁ ବିଦେଶକୁ ଆସି ଶେଷରେ ହାସ୍ପାତାଳରେ ପଡ଼ିଛି। ଘରକୁ ଖବର ଦେଇନାହିଁ, ଦେଇଥିଲେ ଏଠିକି ଆସିବାର ସମ୍ବଳ ସେମାନଙ୍କର କିମ୍ବା ମୋର ନଥିଲା। ତେଣୁ ନୀରବରେ ରୋଗ ଯନ୍ତ୍ରଣା ସହ ମୃତ୍ୟୁର ପଥ ଅନିଶା କରୁଥାଏ। ସେଇ ଯୁବକ ଦୁଇଟି ଆସିବା ପୂର୍ବରୁ ମୁଁ ଯେଉଁ ଅଭାବଟିକ ଅନୁଭବ କରୁଥିଲି, ସେଇ ଦରିଦ୍ରତା ହଠାତ୍ ଯେମିତି ଚାରିଗୁଣ ବଢ଼ିଗଲା। ସେ ଅଭାବଟା କ'ଣ ମୁଁ ବୁଝିପାରୁନଥିଲି ସେତେବେଳେ, କିନ୍ତୁ ଅଭାବଟା ବେଶ ବିରକ୍ତ କରୁଥିଲା ମୋତେ। ନର୍ସ ଦିନେ ଔଷଧ ଦେଲାବେଳେ ଟିକିଏ ଅସାବଧାନତା ବଶତଃ ମୋ ଗାଲରେ ଇଡ଼ି ହେଇଗଲା। ମୁଁ ଚାହିଁଦେଲି ତା ମୁହଁକୁ, ସେ ପାଖ ବେଡ଼କୁ ଅନାଇଛି। ମୁଁ ବିଗିଡ଼ିଗଲି ଓ ରାଗିଗଲି ମଧ୍ୟ। ତାପରେ ମୁଁ ମୋ ନିଜ ଭିତରେ ନିଜକୁ ପୋତି ପକାଇ ଆଖି ବୁଝିଦେଲି। 15 ମିନିଟ୍ ପରେ ମୋତେ ଶୁଭିଲା, ମୋ ପାଖ ବେଡ଼ର ରୋଗୀଟି ନରମ ଗଳାରେ ଡାକୁଛି, ସିଷ୍ଟର ସିଷ୍ଟର। ତା ପାଖକୁ ଯାଉଛି, ପାଦ ଶବ୍ଦରୁ ମୁଁ ଜାଣିପାରୁଥାଏ। ମୁଁ ଆଖି ଖୋଲିଲି ନାହିଁ, ତାଙ୍କ ମନେ ମନେ ମୁଁ ଶୋଇଗଲିଣି। ସିଷ୍ଟରଟି ଯାଇ ପ୍ରଥମେ ରୋଗୀ କହିଲା, ଏତେ ବେଶୀ ଡାକିବେ ନାହିଁ, 126 ନମ୍ବରର ସେ ବୁଢ଼ାଟା ବଡ଼ ହିଂସ୍କୁଟିଆ। ମୁଁ ସଜାଗ ହୋଇଗଲି, 126 ନମ୍ବର ବେଡ୍ ମୋରି। ହାସ୍ପାତାଳରେ ରୋଗୀ ହେଲା ମାତ୍ରେ ମଣିଷ ନିରୁପାଧି ହୋଇଯାଏ। ଅଣ ଅକ୍ଷରରେ ତାର ଦେହଟା କେବଳ ମାତ୍ର ସଂଖ୍ୟାସୂତ୍ରରେ ରହିଥାଏ। ମୁଁ ନିଜକୁ ଚାହିଁ ଦେଖିଲି, ହୁଏତ ସେ ଯୁବତୀ ନର୍ସଟି ଯାହା କହୁଛି ସତ। ମୁଁ ନିଜ ଭିତରର ସେଇ ଅଶୁଭ ମୂର୍ତ୍ତିକୁ କଳ୍ପନା କରି କହିଲି, ହିଂସାରେ ହିଂସା, ଦେହ ଗଲା, ବଳ ଗଲା, ବୟସ ଗଲା, ସବୁ ଗଲା, ସମସ୍ତେ ଛାଡ଼ିଗଲେ, ଅଥଚ ତୁ ମୋତେ ଛାଡ଼ିପାରିଲୁ ନାହିଁ। ସେ ଯେମିତି ତଥାପି ଅଝଟ ଧରି ବସିଛି ଭିତରେ। ମୁଁ ପୁଣି ତାକୁ ବୁଝେଇ କହିଲି, ଦେଖ ତୁ କାହିଁକି ତେଣିକି ଚାହୁଁଛୁ? ଏଇ ଯୁବତୀ ଗୁଡ଼ିକ କ'ଣ ମୋତେ ଅବହେଳା କରି ସେଇ ଯୁବକ ଦୁଇଟିଙ୍କ ପାଖକୁ ଯାଉଛନ୍ତି ଯେ ସେଥିପାଇଁ ତୁ ମୋର ବନ୍ଧୁ ହୋଇ ମୋତେ ମାଡ଼ି ବସିବାକୁ ଚାହୁଁ? ସେମାନେ ଯାହା ପାଖକୁ ଯାଉଛନ୍ତି, ଦିନେ ମୋର ମଧ୍ୟ ତାହା ଥିଲା, ଆଉ ସେ ଜିନିଷ 10-20 ବର୍ଷ ପରେ ବି ନଥିବ। ତେଣୁ ତୁ ଯା, ମୋତେ ଟିକେ ନିରୋଳାରେ ମୋର ରୋଗକୁ ଭୋଗ କରିବାକୁ ଦେ। ବାସ୍ତବିକ ଡ୍ୟୁଟି ରୁମ୍କୁ 2ଟି ବେଡ୍ ଛାଡ଼ି ମୋର ବେଡ୍। ଡ୍ୟୁଟି ରୁମ୍ର କବାଟ ନ କିଣିଲେ ସେଠାରେ ଘଟୁଥିବା ସମସ୍ତ ଘଟଣା ମୋ ଆଖିରେ ଦିଶେ। ଅନେକ ଅସୁନ୍ଦର କଥା ମୋ ଆଖିରେ ପଡ଼େ। କେତେବେଳେ ହେଲେ ମୋ ମନରେ ହିଂସା ହୋଇନାହିଁ, ବରଂ ମୁଁ ସବୁବେଳେ ଆଶ୍ଚର୍ଯ୍ୟ ହୋଇଛି। ଏଇ ମୃତ୍ୟୁ, ଏଇ ଯନ୍ତ୍ରଣା ଆଉ ଦୁଃଖର ପ୍ରେକ୍ଷାଳୟରେ ଏ ଅଭିନୟ କ'ଣ ସମ୍ଭବ? ଏହି ବିରାଟ ଅସୁନ୍ଦର ପଛଆଡ଼େ ଏହାକୁ କ'ଣ ମୁଁ ସୁନ୍ଦର ବୋଲି କହିବି? ଭାବେ ଏମାନଙ୍କର କ'ଣ ହୃଦୟ ନାହିଁ, ଅଥବା ଡାକ୍ତର ମହାନ୍ତି ହାସ୍ପାତାଳରୁ ବାହାରି ଯାଇ ବାହାରେ ସିଗାରେଟ୍ ଧୂଆଁ ଛାଡ଼ିଲା ଭଳି ଏଟା ଏମାନଙ୍କର ନିଜକୁ ହାଲୁକା କରିବାର ଗୋଟେ ଅମଳ? ଧୂଆଁ ଭିତରେ ରହେ ନାହିଁ, କିମ୍ବା ସେ ଡାକ୍ତର ବା ଅନ୍ୟମାନଙ୍କ ହାସ ପରିହାସ ମଧ୍ୟ ଠିକ ଭିତରକୁ ପଶି ପୁଣି ବାହାରକୁ ବାହାରିଯାଏ ସଙ୍ଗେ ସଙ୍ଗେ। ସିଗାରେଟ୍ରେ ନିଶା ନଥିଲା ଭଳି ବା ନିଶାଟା ଦେହସୁଆ ହୋଇଯାଇ ଦେହକୁ ନ ଘାରିଲା ପରି ଯୁବକ ଯୁବତୀମାନଙ୍କ ଭିତରେ ଏ ଯାବତୀୟ ହାଲୁକା ମୁଦ୍ରା ଠିକ ସେମିତି କେବେ ହେଲେ ଘାରୁ ନଥିବ ହୁଏତ। ଅବସର ବିନୋଦନ ବିନା ଗୁରୁ ଦାୟିତ୍ୱ ତୁଲାଇବା ଅସମ୍ଭବ। ଏଇ କଥାଟା ବେଳେବେଳେ ଏଡ଼େ ଅଶୋଭନୀୟ ହୁଏ ଯେ ଡାକ୍ତର ମହାନ୍ତିଙ୍କ କାନରେ ପକାଇଦେବା ପାଇଁ ମୁଁ ଲୋଭ ସମ୍ଭାଳି ପାରୁନଥାଏ। ଦିନେ ମୋତେ ଡାଏଲ ଦେଇ ମନେ ମନେ ଶୁଆଇ ପକାଇଥାନ୍ତି ନାଇଟ୍ ଡ୍ୟୁଟିର ସିଷ୍ଟର, କିନ୍ତୁ ଯନ୍ତ୍ରଣା ନିଦ ଔଷଧକୁ ଜୟ କରିଥାଏ। ସେଦିନ ସ୍ୱିପର ବେହେରାଙ୍କ ରଙ୍ଗରସ ମୋ ମନରେ ଘୃଣାର ଉଦ୍ରେକ କରିଥିଲା। କିନ୍ତୁ ସେତେବେଳେ କେହି ସେମାନଙ୍କ ଭିତରୁ କର୍ତ୍ତବ୍ୟରେ ହେଳା କରୁନାହାନ୍ତି। ହଠାତ୍ ଠିକ୍ ବକତରେ ଡାକ୍ତର ମହାନ୍ତି ଆସି ପହଞ୍ଚିଗଲେ। ସବୁ ବନ୍ଦ ହୋଇଗଲା। ଡାକ୍ତର ମହାନ୍ତି ସବୁ ଦେଖିଛନ୍ତି, ସବୁ ଶୁଣିଛନ୍ତି, ମାତ୍ର କିଛି କହିଲେ ନାହିଁ। ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋର ଶ୍ରଦ୍ଧା ଓ ଉଚ୍ଚ ଆସନରୁ ଡାକ୍ତର ମହାନ୍ତି ଯେମିତି ଅନେକଟା ଖସିଗଲେ, ମୁଁ ବା ଆଉ ଡାକ୍ତର ମହାନ୍ତିଙ୍କୁ ଏକଥା କହିଥାନ୍ତି କେଉଁ ମୁହଁରେ। କିନ୍ତୁ ଆଉ ଗୋଟିଏ ଅଦ୍ଭୁତ ଘଟଣା ମୋତେ ବାସ୍ତବିକ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ଠିକ୍ ତାର ଦୁଇ ଦିନ ପରେ ଜଣେ ସିଷ୍ଟର, ମୋର ମନେ ହେଲା ଯେପରି ଗୋଟେ ବ୍ୟତିକ୍ରମ, କେବେ ହେଲେ ମୁଁ ତାକୁ ହସିବାର ଦେଖିନାହିଁ କିମ୍ବା ତା ଆଗରେ ଅନ୍ୟକୁ ହସିବାର ମଧ୍ୟ ଦେଖିନାହିଁ। ଗମ୍ଭୀର, ସୁନ୍ଦର, ଚାଲିଚଳନରେ ମର୍ଯ୍ୟାଦାଶୀଳ ଗୋଟେ ଆଦର୍ଶ ନର୍ସ ବୋଲି ମୁଁ ତାକୁ ବାସ୍ତବିକ ମନେ ମନେ ଭକ୍ତି କରୁଥିଲି। ରୋଗୀ ପକ୍ଷରେ ଔଷଧ ଯେପରି ପ୍ରଧାନ ଅଙ୍ଗ, ଡାକ୍ତର କେବଳ ନୁହନ୍ତି, ନର୍ସ ମଧ୍ୟ ସେହିପରି ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଛଣା, ବେଡ୍ ପେନ୍, ମୂତନଳୀ ମଧ୍ୟ ଅଳ୍ପ ଦରକାର ନୁହନ୍ତି। ତଥାପି ମନେ ହୁଏ ରୋଗ ଆଉ ଔଷଧ ମଧ୍ୟରେ ରୋଗୀଟା ଯେମିତି ଗୋଟେ ସମ୍ବନ୍ଧ, ପ୍ରସୂତି ଓ ଛୁଆ ଭିତରେ ଯେମିତି ଧାଇ, ବର ଓ କନ୍ୟା ଭିତରେ ଯେମିତି ଘଟକ, ରୋଗୀଟା ଠିକ୍ ସେମିତି ରୋଗ ଓ ଔଷଧ ମଧ୍ୟରେ ଗୋଟିଏ ସଂଯୋଜକ ଅବ୍ୟୟ କିମ୍ବା ସମ୍ବନ୍ଧକାରୀ ବିଭକ୍ତି, ଆଉ ନର୍ସ ଗୋଟିଏ ସମା ସସିଦ୍ଧ ପଦ। ମା ଓ ଛୁଆଙ୍କ ଭିତରେ ରୋଗୀ ଯଦି ଧାଇ ହୁଏ ତେବେ ନର୍ସ ହେଉଛି ବାତ୍ସଲ୍ୟ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟକ ଯଦି ରୋଗୀ ହୁଏ ତେବେ ପ୍ରଣୟ ହେଉଛି ମୂର୍ତ୍ତିମତୀ ନର୍ସ। ଇଞ୍ଜେକ୍ସନ ଚାଲିଛି, ଔଷଧ ଚାଲିଛି, ସାଲାଇନ୍, ଗ୍ଲୁକୋଜ୍, ଅକ୍ସିଜେନ୍, ବରଫ, ସବୁ ଭିତରେ ସବୁ କ୍ଷେତ୍ରରେ ଜୀବନ୍ତ ଅଧିଷ୍ଠାତ୍ରୀ ଦେବୀ ଭଳି ଏହି ନର୍ସମାନଙ୍କ ପ୍ରତି ମୋର ଭକ୍ତି ଯଥେଷ୍ଟ ଥାଏ। କେତେବେଳେ ରୋଗ ଦିଶୁଛି ତ କେତେବେଳେ ଡାକ୍ତର, ମାତ୍ର ନର୍ସ ନିର୍ବିକାର, ନିର୍ବେଦ, ସେ କେବଳ ଫଳ ଘୋଷଣା କରିଦେଇ ଚାଲିଯାଉଛି। କେତେବେଳେ ଡିସ୍ଚାର୍ଜ ପାଇଁ ଚାର୍ଟ, କେତେବେଳେ ସହି ପାଇଁ ମରଣ ସାର୍ଟିଫିକେଟ ଧରି ଠିଆ ହୋଇଛି। ତେଣୁ ସିଷ୍ଟର କେବଳ ରୋଗୀ ନୁହେଁ, ରୋଗୀର ସିଷ୍ଟର, ଡାକ୍ତରର ସିଷ୍ଟର, ସର୍ବସାଧାରଣଙ୍କର ମଧ୍ୟ। ସେ କେବଳ ସିଷ୍ଟର, ମା ନୁହେଁ, ପତ୍ନୀ ନୁହେଁ, ଆଉ କିଛି ନୁହେଁ। ଅଥଚ ତାରି ଉପରେ ଦିନେ ଡାକ୍ତର ମହାନ୍ତି ଭୀଷଣ ରାଗି ଉଠିଲେ। ଡାକ୍ତର ମହାନ୍ତିଙ୍କୁ ମୁଁ ଏଥିପୂର୍ବରୁ ରାଗିବାର କେବେ ଦେଖିନାହିଁ। ସିଷ୍ଟରର ଅପରାଧ, ସେ ରାତି 3ଟାରେ ଗୋଟିଏ ରୋଗୀକୁ ପେନସିଲିନ୍ ଦେବାକୁ ଭୁଲି ଯାଇଥିଲା। 3 ଦିନ ପରେ ସେ ସିଷ୍ଟରଟି ଚାକିରି ଛାଡ଼ିଦେଲା। ଏକଥା ଶୁଣି ମୁଁ ଡାକ୍ତର ମହାନ୍ତିଙ୍କୁ ପଚାରିଲି, ସାମାନ୍ୟ ତ୍ରୁଟି ପାଇଁ ଆପଣ ଏତେ ଜୋର ରାଗିଲେ? ଡାକ୍ତର ମହାନ୍ତି କିଛି ନ କହି ହସିଦେଇ ଚାଲିଗଲେ। 2 ଦିନ ପରେ ଶୁଣିଲି ସେ ସିଷ୍ଟରଟିର ରେଜିଷ୍ଟ୍ରି ବିବାହ ହୋଇଗଲା ଜଣେ ଡାକ୍ତର ଛାତ୍ର ସାଙ୍ଗରେ। ସେଦିନ ଡାକ୍ତର ମହାନ୍ତି କହିଲେ, ମହାଶୟ, ଯିଏ ଗୋଟିକୁ ତାର ସମସ୍ତ ସମର୍ପଣ କରିବାକୁ ଲାଳାୟିତ, ସେ କେବେ ସହସ୍ରଙ୍କର ସେବା କରିପାରେ ନାହିଁ। ପ୍ରେମ ଆଉ ଶୁଶ୍ରୂଷା ପରସ୍ପର ବିରୋଧୀ ଶବ୍ଦ। ମୁଁ ଆଶ୍ଚର୍ଯ୍ୟ ହେଲି, ଡାକ୍ତରଖାନାରେ ଏଗୁଡ଼ାକ ତେବେ ପ୍ରେମ ନୁହେଁ, ଖେଳ? କିନ୍ତୁ ଡାକ୍ତର ମହାନ୍ତି ମୋ ଆଖିରେ ଗୋଟେ ଅତି ମାନବ ମନେ ହେଲେ। ତାଙ୍କୁ ପୁଣି ରୋଗ ସ୍ପର୍ଶ କରିପାରେ, ସେ ପୁଣି ହାସ୍ପାତାଳରେ ରୋଗୀ ହୋଇପାରନ୍ତି, ଏକଥା ଭାବିବା ଯେତିକି ଅଦ୍ଭୁତ ସେତିକି ଦୁଃଖଦ। ମୁଁ ଯାହା ଦେଖିଲି ବାସ୍ତବରେ ମୋ ମନରେ ଆଶଙ୍କା ହେଲା, ଏ ଯେମିତି ଆଉ ଏକ ଡାକ୍ତର ମହାନ୍ତି। ଡାକ୍ତର ଡକ୍ଟର ମହାନ୍ତି ଓ ରୋଗୀ ଡକ୍ଟର ମହାନ୍ତି ଯେମିତି ଏକ ନୁହନ୍ତି, ଏ କେମିତି ଏକାନ୍ତ ଅଜ୍ଞ। ଔଷଧପତ୍ର, ରୋଗ ନିଦାନ ୟାଙ୍କୁ ଯେମିତି କିଛି ମାଲୁମ ନାହିଁ। ୟାଙ୍କର କ'ଣ ହୋଇଛି ବା ହେଉଛି ସେ ଯେମିତି କିଛି ବୁଝିପାରୁନାହାନ୍ତି। ଅର୍ଥାତ୍ କେହି ଯଦି ଭୁଲରେ ସାମାନ୍ୟ ସୂଚନା ଦେଉଛି କୌଣସି ରୋଗର ନାମ ଧରି, ସେ ତେବେ ବ୍ୟାଧିର ଚରମ ପରିଣାମ ପ୍ରତି କେବଳ ସଚେତ ହୋଇ ଦୀର୍ଘଶ୍ୱାସ ଛାଡ଼ୁଥାନ୍ତି। ଅବସ୍ଥା ଭଲ ନଥିଲା। ମୁଁ ଯିବା ପରେ ପ୍ରତାପ ଆରମ୍ଭ ହୋଇଗଲା। ତାଙ୍କର ସ୍ତ୍ରୀ ପୁଅ ସମସ୍ତେ ଠିଆ ହୋଇଥିଲେ। ସେ ହାତଠାରି ସେମାନଙ୍କୁ ଚାଲିଯିବାକୁ କହିଲେ। ତାପରେ ସେ କ୍ରମେ କ୍ରମେ ସଂଜ୍ଞା ହରାଇବାକୁ ବସିଲେ। ଦିନେ ଡାକ୍ତର ଯେଉଁ ଅସ୍ତ୍ର ଘେନି ରୋଗ ଓ ମରଣ ସାଙ୍ଗରେ ଯୁଝୁଥିଲେ, ସେହି ଅକ୍ସିଜେନ୍, କୋରାମିନ୍, ଏଭରିଟେଲ୍ ସବୁ ଚାଲିଲା। ମାତ୍ର ସ୍ୱର ଧୀରେ ଧୀରେ କ୍ଷୀଣ ହୋଇ ଆସିଲା। ସେତେବେଳେ ସେ ମଧ୍ୟ କହୁଥାନ୍ତି, ସିଷ୍ଟର ସିଷ୍ଟର 156 ନମ୍ବର ବେଡ୍ ଦେଖ ଦେଖ, ଜଲ୍ଦି ଅକ୍ସିଜେନ୍ ଦିଅ। 170 ନମ୍ବର ବେଡ୍, ବଡ଼ କଷ୍ଟ ପାଉଛି, ଗୋଟାଏ ମର୍ଫିଆ ଫୋଡ଼ିଦିଅ ତ, ବିଚାର ଶୋଇଯାଉ। 159 ଭୁଲ ଅଛି ତ, ତାର ଯଦି ଅବସ୍ଥାର ପରିବର୍ତ୍ତନ ଘଟେ ମୋତେ ଖବର ଦେବ, ମୁଁ ଯାଉଛି। ତାପରେ ଡାକ୍ତର ମହାନ୍ତି ଚାଲିଗଲେ। ମୁଁ ହସ୍ପିଟାଲରୁ ଫେରିଛି, ଆଗରୁ ଦେଖିପାରିନଥିଲି, ଦେଖିଲି ଗୋଟାଏ ବିରାଟ ହୃଦୟ, କି ମାରାତ୍ମକ।